ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ନେଇ ରାଜ୍ୟଗୁଡ଼ିକର ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଜାରି ରହିଛି ଆଲୋଚନା। ରାଜ୍ୟଗୁଡ଼ିକର ବ୍ୟବସାୟିକ ଏଲ୍ପିଜି ଆବଣ୍ଟନକୁ 70% ବୃଦ୍ଧି କଲେ କେନ୍ଦ୍ର ସରକାର। ଶ୍ରୀମନ୍ଦିରରେ ପାଳନ କରାଯାଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ନୀତି। ଆଜିଠାରୁ ଆରମ୍ଭ ହେଲା ପୁରୀ ସାହିଯାତ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ନେଇ ରାଜ୍ୟଗୁଡ଼ିକର ପ୍ରସ୍ତୁତି ଏବଂ ଯୋଜନା ସମୀକ୍ଷା କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଭାସୀ ଜରିଆରେ ବାର୍ତ୍ତାଳାପ କରୁଛନ୍ତି। ବୈଠକରେ ଦେଶରେ ଗ୍ରହଣ କରାଯାଉଥିବା ବିଭିନ୍ନ ସମନ୍ୱୟମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଉଛି। ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ନିର୍ବାଚନ ଆଚରଣ ବିଧି ବଳବତ୍ତର ଯୋଗୁଁ ବୈଠକରେ ଯୋଗ ଦେଇନାହାନ୍ତି। ରାଜ୍ୟଗୁଡ଼ିକର ବ୍ୟବସାୟିକ ଏଲ୍ପିଜି ଆବଣ୍ଟନକୁ କେନ୍ଦ୍ର ସରକାର 70% ବୃଦ୍ଧି କରିଛନ୍ତି। ଏଥିସହିତ ଇସ୍କାତ, ଅଟୋମୋବାଇଲ୍, ବୟନଶିଳ୍ପ ଓ ଅନ୍ୟାନ୍ୟ ଶ୍ରମ ନିର୍ଭର ଶିଳ୍ପାନୁଷ୍ଠାନଗୁଡ଼ିକ 20% ଅଧିକ ଏଲ୍ପିଜି ଯୋଗାଇ ଦେବା ପାଇଁ ସମସ୍ତ ରାଜ୍ୟକୁ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଅନ୍ୟପକ୍ଷରେ ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ପ୍ରେସ୍ ବିବୃତ୍ତିରେ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଦେଶରେ ଲକ୍ଡାଉନ୍ ଲାଗୁ ହେବାକୁ ନେଇ ଚାଲିଥିବା ଗୁଜବ ସମ୍ପୂର୍ଣ୍ଣ ମିଥ୍ୟା। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ଭଣ୍ଡାର ରହିଛି। ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା $70-100 ବୃଦ୍ଧି ପାଇଛି। ଏଥିସହିତ ବିଶୋଧନାଗାର, ଟର୍ମିନାଲ୍ ଏବଂ ପାଇପ୍ଲାଇନ୍ରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍ ଉପଲବ୍ଧ ରହିଛି ବୋଲି ଶ୍ରୀମତୀ ଶର୍ମା କହିଛନ୍ତି।
We have sufficient crude inventories aur agle 2 mahine ke liye supplies have been lined up. Situation is comfortable with respect to LPG and PNG also. Hamari refineries 100% ya usse bhi zyada capacity par operate kar rahi hain. Domestic production of LPG has increased by almost 40%.
ଗତ 14 ତାରିଖରୁ ପ୍ରାୟ 30,000 ଟନ୍ ବ୍ୟବସାୟିକ ଏଲ୍ପିଜି ଯୋଗାଇ ଦିଆଯାଇଛି। ଦେଶରେ ଏଲ୍ପିଜି, ଏଲ୍ଏନ୍ଜି ଓ ପିଏନ୍ଜି ଯୋଗାଣ ସୁରକ୍ଷିତ ରହିଛି। ଗୁଜବ ଓ କଳାବଜାରୀକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରମାନେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦୈନିକ ଚଢ଼ାଉ କରାଯାଇ 1,500 ସିଲିଣ୍ଡର ଜବତ ଏବଂ 700ରୁ ଅଧିକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଭାରତୀୟ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀ ଦ୍ୱିବେଦୀ 120 ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ପୁରୀ ଗସ୍ତ କରି ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଗଞ୍ଜାମ ଜିଲ୍ଲା ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତା ରବିବାର ଦିନ ଶ୍ରୀ ଦ୍ୱିବେଦୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ଶ୍ରୀ ଷଡ଼ଙ୍ଗୀ ରାଷ୍ଟ୍ରପତିଙ୍କ ସହ ରାଜ୍ୟର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଭାରତରତ୍ନ ଉପାଧି ପ୍ରଦାନ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଥିବା ଉଲ୍ଲେଖ କରିଛନ୍ତି। ରେଳ ବଜେଟ୍ରେ ଓଡ଼ିଶାକୁ ବିଗତ କିଛି ବର୍ଷ ମଧ୍ୟରେ ବ୍ୟୟବରାଦ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2009ରୁ 2014 ମସିହା ମଧ୍ୟରେ ଏହା ବାର୍ଷିକ ହାରାହାରି 838 କୋଟି ଟଙ୍କା ରହିଥିଲା। 2025-26 ଆର୍ଥିକ ବର୍ଷରେ ଏହା ପ୍ରାୟ 13 ଗୁଣ ବୃଦ୍ଧି ପାଇ 10,599 କୋଟିରେ ପହଞ୍ଚିଛି ବୋଲି ରାଜ୍ୟସଭାରେ ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। 2024-25 ଆର୍ଥିକ ବର୍ଷରେ ପୂର୍ବତଟ ରେଳବାଇର ରାଜସ୍ୱ 23,796 କୋଟି ଟଙ୍କା ରହିଥିଲା। 2009ରୁ 2014 ମସିହା ମଧ୍ୟରେ ଓଡ଼ିଶାରେ ବାର୍ଷିକ 54 କିଲୋମିଟର ହିସାବରେ 267 କିଲୋମିଟର ନୂଆ ରେଳ ଟ୍ରାକ୍ ବିଛାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର 29 ତାରିଖ ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 132ତମ ସଂସ୍କରଣ ହେବ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି 8:00 ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ଡାକ୍ତର ବାବୁ, 15 दिन हलाणि मो स्वामी वार्ड रे अछंती कासव ज्वर जम्मारु कमुनी काहेकी देहा हात कंटा हे गेलानी जे चिन्ही भी होउनी से भलो हेबे तो
व्यस्त होनी चिकित्सा चालुची तमे तो निजे अवहेला कलो अधारु औषध बंद कर देलो सेति पई एबे औषध काम करूनाही
हेले 2 मास खाइबा परे तो तांकर कास भलो होई जैथिला
टीबी औषध प्रथम 2 मास खाइबा परे अधिकांश लक्षण चली जाए एतिकिरे भलो हेगेला बोली भाबीकी औषध बंद कर दबा ठीक नुहे एहा द्वारा एमडीआर एक्सडीआर टीबी हुए जेउतरे अधिकांश टीबी औषध आउ काम करे नाही तेणु टीबी औषध आद्व अधारु बंद करिबा उचित नुहे खाली सेतिकि नुहे एतिरे चिकित्सा अधिका 9 मासरु 18 मास करिबा को पड़े ओ भलो हबाटा मध्य कष्टकर होई पड़े तेबे व्यस्त होनी नियमित चिकित्सा रे रहिले भलो हेबा संभावना अधिक
आज्ञा एथरो सबु मानी चलिबु मो स्वामी को भलो करि दियंतु
स्वास्थ्य ओ परिवार कल्याण विभाग ओडिसा सरकार
पुरी श्रीमंदिर रे श्री रामनवमी अवसर रे प्रभुंकर जन्मनीति अनुष्ठित हेउची मध्यान धूप भोगनीति शेष हेबा परे अपरान्न 5टा रु राती 10टा पर्यंत सर्वसाधारण दर्शन बंद रहिची विश्व प्रसिद्ध पुरी रथयात्रा पई कटक खपुरिया स्थित करतकळ रे आज रथकाट चिरट अनुकूल होई 3 खंड 12 फुटिया धौरा काठ चिरट करा जायची पुरी श्रीक्षेत्र रे आजि ठारु साहिजाता आरंभ हेउची प्रभु श्रीरामंक अभिषेक दिन एही यात्रा संपन्न होइथाय ରାଜ୍ୟର ବିଭିନ୍ନ ମନ୍ଦିରଗୁଡ଼ିକରେ ଶ୍ରୀରାମନବମୀ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯାଉଛି ଭଦ୍ରକ ସହର ସମେତ ଜିଲ୍ଲାର 7ଟି ବ୍ଲକର ବିଭିନ୍ନ ମନ୍ଦିରରେ ପବିତ୍ର ଶ୍ରୀରାମନବମୀ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଉଛି ଅପରାହ୍ନରେ ନେହେରୁ ଷ୍ଟାଡିୟମ୍ରୁ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରୁଛି ଜିଲ୍ଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମରେ ଶ୍ରଦ୍ଧା ଓ ଭକ୍ତିର ସହିତ ଶ୍ରୀରାମନବମୀ ପାଳିତ ହେଉଛି ଜିଲ୍ଲାର ଦେବଗଡ଼ସ୍ଥିତ 200 ବର୍ଷ ପୁରାତନ ଐତିହାସିକ ଶ୍ରୀ ରଘୁନାଥଜୀଉ ପୀଠରେ କଳସ ଶୋଭାଯାତ୍ରା ନଗର ସଂକୀର୍ତ୍ତନ ସହ ସ୍ୱତନ୍ତ୍ର ପୂଜାପାଠ ଆୟୋଜିତ ହେଉଛି ଏଥିସହିତ ଜିଲ୍ଲାର ଶ୍ରୀରାମ ମନ୍ଦିରରେ 18 ଦିନ ଧରି ଚାଲିବାକୁ ଥିବା ପ୍ରସିଦ୍ଧ ଗଣପର୍ବ ଶ୍ରୀରାମଲୀଳା ଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟର ଦରଗାଗୁଡ଼ାଠାରେ ଶ୍ରୀ ରାଧାକୃଷ୍ଣ ମନ୍ଦିରର ଶିଳାନ୍ୟାସ କରି ସିଏମ୍ଏସ୍ସି ପଣ୍ଡରୁ 10 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଆନ୍ଧ୍ରପ୍ରଦେଶରୁ ଆସିଥିବା 30 ଜଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକସ୍ଥିତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି ପରିଦର୍ଶନ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି ସନ୍ଧ୍ୟାରେ ଶ୍ରୀରାମ ଜନ୍ମ କାର୍ଯ୍ୟକ୍ରମ ଶ୍ରୀ ରଘୁନାଥଜୀଉ ଓ ଶ୍ରୀ ହନୁମାନଜୀଉ ମନ୍ଦିରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଉଛି ଶ୍ରୀ ହନୁମାନଜୀଉଙ୍କ ମନ୍ଦିର ସମ୍ମୁଖରେ ରାଜା ଦଶରଥଙ୍କ ଏକ ବିଶାଳ ଶୋଭାଯାତ୍ରା ଅଯୋଧ୍ୟା ନଗରୀ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ଆସନ୍ତାକାଲି ଜାଗରକ୍ଷା ତାଡ଼କାବଦ୍ଧ ଧନୁଭଗ୍ନ ଉତ୍ସବ ଅନୁଷ୍ଠିତ ହେବ ଏପ୍ରିଲ୍ ମାସ 7 ତାରିଖରେ ରାବଣବଦ୍ଧ ସହିତ ଲଙ୍କାପୋଡ଼ି ଯାତ୍ରାର ମୁଖ୍ୟ ଉତ୍ସବ ଏବଂ 8 ତାରିଖରେ ଶ୍ରୀରାମଙ୍କ ରାଜ୍ୟାଭିଷେକ କରାଯିବ ସୁବର୍ଣ୍ଣପୁର ଜିଲ୍ଲାରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚ ନାଟକ ଓ ସମାଜ ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମରେ ବହୁ ନାଟ୍ୟକାର ଓ କଳାକାର ଯୋଗଦେଇ ନାଟକର ଭୂମିକା ଓ ସୃଜନଶୀଳତା ଉପରେ ଆଲୋଚନା କରିଥିଲେ ନୂଆପଡ଼ା ଜିଲ୍ଲା ସିନାପାଲିଠାରେ ଓଡ଼ିଆ ଭାଷା ଓ ସାହିତ୍ୟ ସୁରକ୍ଷାରେ ବର୍ତ୍ତୀ କବି ମନୋହର ମେହେରଙ୍କର 142ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କବିଙ୍କ ସାରସ୍ୱତ ସାଧନା ଓ ସାହିତ୍ୟକୃତି ସମ୍ପର୍କରେ ଆଲୋଚନା କରିଥିଲେ ପାଣିପାଗ ରାଜ୍ୟର ଉତ୍ତର ଭାଗ ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ଆସନ୍ତାକାଲି ବଜ୍ରପାତ ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 27ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଆସନ୍ତା ବୁଧବାର ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ନେଇ ରାଜ୍ୟଗୁଡ଼ିକର ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଜାରି ରହିଛି ଆଲୋଚନା ରାଜ୍ୟଗୁଡ଼ିକର ବ୍ୟବସାୟିକ ଏଲ୍ପିଜି ଆବଣ୍ଟନକୁ 70%କୁ ବୃଦ୍ଧି କଲେ କେନ୍ଦ୍ର ସରକାର ଶ୍ରୀମନ୍ଦିରରେ ପାଳନ କରାଯାଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ନୀତି ଆଜିଠାରୁ ଆରମ୍ଭ ହେଲା ପୁରୀ ସାହିଜାତ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।